ତେଣୁ ସେଥିରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଭଗବାନ ଆବିର୍ଭାବ ହେବେ, ଦେବକୀଙ୍କର ଗର୍ଭରେ ଆବିର୍ଭାବ ହେବେ, ସେଠି ଯେତେବେଳେ କଂସ ଯେତେବେଳେ ଦେବକୀ ଏବଂ ବସୁଦେବଙ୍କ ବିବାହ ପରେ ସେ ରଥଚାଳନ କରୁଥିଲେ, ସେହି ସମୟରେ ଯେଉଁ ଆକାଶବାଣୀ ହେଇଥିଲା ଯେ ଅଷ୍ଟମ ଗର୍ଭ ଆରେ ଲୋକ ତୁ ଯାହାକୁ ବହନ କରୁଛୁ ତାଙ୍କର ଅଷ୍ଟମ ଗର୍ଭ ତା ହତ୍ୟା କରିବ, ସେ ଯେଉଁ ଆକାଶବାଣୀ ହେଇଥିଲା ସେହି ସମୟରେ କଂସ ସାଙ୍ଗେ ସାଙ୍ଗେ ଯେଉଁ ଭୌମୃତି ଏତେ ରହିଛି, ସ୍ନେହ ରହିଛି, ସେ ଭୁଲିଗଲା, ଦେବଙ୍କୁ ହତ୍ୟା କରିବା ପାଇଁ ଉଦ୍ୟତ ହେଇଗଲା। ସେହି ସମୟରେ ବସୁଦେବ କଥା କହିଥିଲେ, ସେଥିରେ ଆମେ ଗୋଟେ କଥା କହିବା। ପ୍ରଥମେ ବସୁଦେବ ତାଙ୍କୁ ବହୁତ ପ୍ରକାର ସମ୍ମାନ ପ୍ରଦର୍ଶନ କରି କଥା କହିଲେ, ସାମ ଦାନ ଦଣ୍ଡ ଭେଦ ଏ ଚାରିଟି ରହିଛି, ଏବଂ ଆମର ବ୍ୟବହାରରେ ଚାରିଟି ବ୍ୟବହାର ରହିଛି। ସାମ କହିଲେ ପ୍ରଶଂସା କରିବା, ଦାନ କହିଲେ ଦାନ ପ୍ରଦାନ କରି ଆମର କଥାକୁ ହାସଲ କରିବା, କିଛି ନହେଲେ ଅନ୍ତିମ ହେଉଛି ଚତୁର୍ଥ ହେଉଛି ଦଣ୍ଡ, ଦଣ୍ଡ ମାଧ୍ୟମରେ ଆମେ ଆମର ଯେଉଁ ଆବଶ୍ୟକତା ଅଛି ସେଇଟା ପୂର୍ଣ୍ଣ କରିପାରିବା। ଏବେ ଆଉ ଗୋଟେ ଭେଦ, ଯେମିତି ପ୍ରଭୁପାଦ ମହାରାଜ କହନ୍ତି ଯେ ବ୍ରିଟିଶ ସରକାର ଚାଲିଗଲେ 1947 ମସିହାରେ ଯେଉଁ ଆମେ ସ୍ୱାଧୀନ ହେଲେ, ସେହି ସମୟରେ ସେ ଗୋଟେ ଭେଦ ଦେଇକରି ଗଲେ, ହିନ୍ଦୁ ମୁସଲିମ ଭେଦ, ସେଥିପାଇଁ ଏପର୍ଯ୍ୟନ୍ତ ଚାଲିଛି, ତାଙ୍କ ଭିତରେ ଗଣ୍ଡଗୋଳ ଚାଲିଛି। ଯାହା ହେଉ, ଏହିଭଳି ଭାବରେ ବସୁଦେବ ସେଠି ଦଣ୍ଡ ପ୍ରଦାନ କରିପାରିବେ ନାହିଁ, କିନ୍ତୁ ଏଇ ଯେଉଁ ଅନ୍ୟ ଦାନ କ'ଣ ତାଙ୍କୁ ପ୍ରଦାନ କରିବେ, ଏବଂ ସାମ ଏବଂ ଭେଦ ଏହି ଦୁଇଟି ନୀତି ପ୍ରୟୋଗ କରିକି ସେ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରିଥିଲେ। ତେଣୁ ସେଥିରେ ଗୋଟେ କଥା ରହିଛି ଯେ ସେ ପ୍ରଥମେ କହିଲେ ଆମେ ମୃତ୍ୟୁ ଜନ୍ମତା ବୀର ଦେଇନ ସାୟତେ ଅଦେବା ଅଦେ ସତାନ ଦେବା ମୃତ୍ୟୁ ବୈ ପ୍ରାଣୀ ଯୁଗ କହିଲେ ବୀର ପ୍ରକୃତରେ ଇଏ କି ବୀର ସ୍ତ୍ରୀ ଲୋକକୁ ହତ୍ୟା କରିବା ବୀରତା ପରିଚୟ, ତେଣୁ ବୀର କହିବାର ତାଙ୍କୁ ପ୍ରଶଂସା କରାଯାଉ, ପ୍ରକୃତ ତେଣୁ ବୀର ନୁହଁ ତ ବୀରୁ, କିନ୍ତୁ ବୀର ବି ସମ୍ବୋଧନ କଲେ ମୃତ୍ୟୁରେ ଯିଏ ଜଣେ ଜନ୍ମ ହେଉଛି ମାନେ ତାର ମୃତ୍ୟୁ ନିଶ୍ଚିତ। ଯେମିତି ଭଗବତ ଗୀତାରେ ଭଗବାନ କହିଲେ ଯାହାତ ସେଇ ଦେବ ମୃତ୍ୟୁ, ଜଣେ ଜନ୍ମ ହେଉଛି ମାନେ ତାର ମୃତ୍ୟୁ ନିଶ୍ଚିତ, ଏବଂ ଯାହାତ ସେଇ ଦେବ ମୃତ୍ୟୁ ଦୁର୍ବ ମୃତ୍ୟୁ ଦୁର୍ବ ଜନ୍ମ ଉଦ୍ଦେଶ୍ୟ ଚ ଜଣେ ମୃତ୍ୟୁ ବରଣ କଲେ ନିଶ୍ଚିତ ହେବ ଜନ୍ମ ପ୍ରାପ୍ତ ହେବ। ତସ୍ମାତ୍ ଅପରିହାର୍ଯ୍ୟ ଚିନ୍ତା କରିବାର ସୂଚନା କରିବାର କୌଣସି ଆବଶ୍ୟକତା ନାହିଁ। ତେଣୁ କିନ୍ତୁ କହିଲା ବର୍ତ୍ତମାନ ଚିନ୍ତା କରୁଛନ୍ତି ଯେ ମୁଁ ତ ବର୍ତ୍ତମାନ ଜନ୍ମ ହେଇଛି, ମୃତ୍ୟୁ ଭୌତିକତା ତ ଅଲଗା ରହିଛି, ମୁଁ ବର୍ତ୍ତମାନ ରାଜା, ବର୍ତ୍ତମାନ ବହୁତ ଉପଭୋଗ କରିବି, ତେଣୁ ଯେତେ ଦିନ ସମ୍ଭବ କରାଯାଏ ଚେଷ୍ଟା କରିବି ଉପଭୋଗ କରିବା ପାଇଁ। ଏଭଳି ଭାବରେ ସେ ଶୁଣିଲା ନାହିଁ, ବସୁଦେବଙ୍କର ଯେଉଁ ଉପଦେଶକୁ ଶୁଣିଲା ନାହିଁ। ତେଣୁ ଅନ୍ତିମରେ ସେ କହିଲେ ନହେଲେ ଆସ୍ତେ ଆସ୍ତେ ଭୟଙ୍କ ସୌମ୍ୟ ଯଥେ ନହିଁ ଆସ୍ତେ ଆସ୍ତେ ଭୟଙ୍କ ସୌମ୍ୟ ଯଥେ ଯଦି ସହ ଅଶରୀର ଭାଗ ପୁତ୍ର ସମପେ ସେ ଯଥେ ଭୟ ଉତ୍ଥିତ। ତାପରେ ଯେତେବେଳେ ଏ କଥାଟି କହିଲେ ଏଥିରେ ନହିଁ ଆସ୍ତେ ଆସ୍ତେ ଭୟଙ୍କ ସୌମ୍ୟ, ମୁଁ ସୌମ୍ୟ ସମ୍ବୋଧନ କରୁଛନ୍ତି, ସୌମ୍ୟ ସୌମ୍ୟ କହିଲେ ସୋମଦେବଙ୍କ ଭଳି ଆପଣ ବହୁତ ସୁଶୀତଳ, ସୋମଦେବ ସୌମ୍ୟ ଯେଉଁଭଳି ଭାବରେ ବହୁତ ସୁଶୀଳ ବ୍ୟକ୍ତି, ଆପଣ ମଧ୍ୟ ସେଇଭଳି ଭାବରେ ବହୁତ ସୁଶୀଳ, ଆପଣଙ୍କର ଭୟ କରିବାର କୌଣସି କାରଣ ନାହିଁ, ନହିଁ ଆସ୍ତେ ଆସ୍ତେ ଭୟଙ୍କ ସୌମ୍ୟ ଯଦି ସେ ଆଶ୍ରୟ ଆପଣ ଶୁଣିଥିଲେ ଆକାଶବାଣୀ ଶୁଣିଥିଲେ ଯାହାକି ଅଶରୀର ବୋଲି କୁହାଯାଉଛି, ସେ ଯେଉଁ ବାର ପରେ ଯେଉଁ ପାଣି ଶୁଣୁଥିଲେ ତାର ଭୟ କରିବା ନାହିଁ, ଯଦି କଂସ କହିବେ କାହିଁକି ଭୟ କରିବା ନାହିଁ ନା ପୁତ୍ରାଣ ସମବେଶେ ଆକାଶବାଣୀ ହେଇଥିଲା ଅଶ୍ୟାସ୍ତୁ ଅଷ୍ଟମ ବାବୁ ହନ୍ତା ଯା ବସିଆବୁଦ୍ଧ ଆରେ ମୂର୍ଖ ତୁ ଯାହାକୁ ବହନ କରୁଛୁ ତାଙ୍କର ଅଷ୍ଟମ ଗର୍ଭ ତୁମେ ହତ୍ୟା କରିବ। ତେଣୁ ସେ ଅନ୍ୟ ପିଲାମାନଙ୍କ କଥା ଚିନ୍ତା କରୁନଥିଲା, ଅନ୍ୟ ସାତଟା ପିଲାଙ୍କ ସେ ଚିନ୍ତା କରୁଥିଲା ସେ କିନ୍ତୁ ଅଷ୍ଟମ ଗର୍ଭ ଯେତେବେଳେ ଅଷ୍ଟମ ଗର୍ଭ ଆସିବ ମୁଁ ତାକୁ ହତ୍ୟା କରିବି। କିନ୍ତୁ ଯେତେବେଳେ ବସୁଦେବ କହିଲେ ପୁତ୍ରାଣ ସମବେଶେଷୟା ସମସ୍ତ ପୁତ୍ରଙ୍କୁ ପ୍ରଦାନ କରିବି, ସମସ୍ତ ପୁତ୍ର କାହିଁକି ପ୍ରଦାନ କରିବେ ବସୁଦେବ କାହିଁକି କହିଲେ, ଗୋଟିଏ ପୁତ୍ର କଂସର ଶତ୍ରୁ କଂସ ତାକୁ ହତ୍ୟା କରିବା ପାଇଁ ଚାହୁଁଥିବ ତେଣୁ ସମସ୍ତ ପୁତ୍ର କାହିଁକି ହତ୍ୟା କରିବେ ସେ ବସୁଦେବ କାହିଁକି କହିଲେ ସମସ୍ତ ପୁତ୍ର ପ୍ରଦାନ କରିବେ। ପୁତ୍ରାଣ ସମବେଶେଷୟା ଯଥେଷ୍ଟେ ଭୟମୂର୍ତ୍ତିତ କଂସ ବୁଝିଲେ ଗୋଟେ କଥା ବସୁଦେବ କହିଲେ ଗୋଟେ କଥା ଏ ସରସ୍ୱତୀ ଏଭଳି ଭାବରେ ଏଠାରେ ତାଙ୍କର ଶକ୍ତି ପ୍ରୟୋଗ କରିଛନ୍ତି। ଅନେକ ସ୍ଥାନରେ ଆଗତ ବର୍ଣ୍ଣନା କରାଯାଇଛି, ଆମେ କହିଲି ଗୋଟିଏ କଥା କହିକି ଆମ ବିଷୟ ନେବା, ଆମ ମହାରାଜ କଥା କହିବେ ଆମକୁ ସୁଯୋଗ ପ୍ରଦାନ କରିଥିବେ କରିଛନ୍ତି ମହାରାଜ, ତେଣୁ ଆମର କୌଣସି ପ୍ରକୃତରେ ଯୋଗ୍ୟତା ନାହିଁ, ମହାରାଜଙ୍କର ଆଦର୍ଶ ଅନୁପ୍ରାଣିତ ହେଇ ଆମକୁ ଆମେ ଯେଉଁ ବାଣପ୍ରସ୍ତ ଗ୍ରହଣ କରୁ ମହାରାଜଙ୍କ ଆଦର୍ଶରେ ଅନୁପ୍ରାଣିତ ହେଇକରି ଆମେ ବାଣପ୍ରସ୍ତ ନେଲୁ, ଆମ ଶିଶୁ ଗୋପୀନାଥ ମହାରାଜ ସେ ମଧ୍ୟ ଯେତେବେଳେ ପ୍ରଥମେ ଆମେ ଥିଲୁ ଭୁବନେଶ୍ୱରରେ ଗୌରବଦେଶ୍ୱରୀ ସ୍ମୃତି ପରିଷଦରେ ସେବା କରୁଥିଲୁ, ଆମକୁ ସେ ବି ଅନୁପ୍ରାଣିତ କରିଥିଲେ। ଏହା ବୈଷ୍ଣବମାନଙ୍କ ପୂର୍ବରୁ ଗୋପାଳମାନଙ୍କ ପୂର୍ବରୁ ଆମେ ପ୍ରଥମଥର ପାଇଁ ଏଠାରେ ଏଇ ବାଣପ୍ରସ୍ତ ରୂପରେ କଥା କହିବାର ସୁଯୋଗ ପାଇଲୁ, ତା ପୂର୍ବରୁ ଆମେ ଗୃହସ୍ଥ ରୂପରେ ଥିଲୁ। ମହାରାଜଙ୍କର କୃପାରୁ ଆଜି ଆମେ ଏଇ ବାଣପ୍ରସ୍ତ ଗ୍ରହଣ କଲୁ, ତାଙ୍କର ପାଦ ଦ୍ୱାରା ଆଶ୍ରୟ ନେଇଥିଲୁ। ତେଣୁ ଗୋପାଳ ଯେଉଁ ବିଶେଷ ବ୍ୟବସ୍ଥା କରିଛନ୍ତି, ଯାହା ହଉ ଏ ଯେଉଁ ଭୟମୂର୍ତ୍ତିତମ ଶବ୍ଦଟି ବ୍ୟବହାର କରାଗଲା, ଭୟମୂର୍ତ୍ତିତମ କହିବାର ଉଦ୍ଦେଶ୍ୟ ହେଉଛି ବସୁଦେବ ଚିନ୍ତା କରୁଛନ୍ତି ମୁଁ ସମସ୍ତ ପୁତ୍ରକୁ ପ୍ରଦାନ କରିବି, କିନ୍ତୁ ଯାହାଙ୍କ ଠାରୁ ତମର ଭୟ ଆସୁଛି ମୁଁ ସେ ତାଙ୍କୁ ପ୍ରଦାନ କରିବି ନାହିଁ, କାହିଁକି ଏଠି ଭୟ ରହିଛି ଅଭୟ ମଧ୍ୟ ଆସିବ। ଆଚାର୍ଯ୍ୟ ଟୀକା କରନ୍ତି ଯଥେଷ୍ଟ ଅଭୟ ମୁକ୍ତି ତ ଯାହାଙ୍କଠାରୁ ଯାହାଙ୍କ ପାଖରେ ତୁମର ଭୟ ନାହିଁ ମୁଁ ସେମାନଙ୍କୁ ପ୍ରଦାନ କରିବି, ପୁତ୍ରା ବହୁବଚନରେ କହିଲେ ସମସ୍ତ ପୁତ୍ରଙ୍କୁ ପ୍ରଦାନ କରିବି, ଗୋଟିଏ ପୁତ୍ରକୁ ପ୍ରଦାନ କରିବା କଥା ସମସ୍ତ ପୁତ୍ରଙ୍କୁ କାହିଁ କହିଲେ ନା ଯେଉଁ ପୁତ୍ର ପ୍ରତି ତୁମର ଭୟ ନାହିଁ ମୁଁ ସେହି ପୁତ୍ରମାନଙ୍କୁ ପ୍ରଦାନ କରିବି, କିନ୍ତୁ ଯାହା ପ୍ରତି ତୁମ ଭୟ ରହିଛି ସେ ଭଗବାନ ସ୍ୱୟଂ ମୁଁ କେମିତି ପ୍ରଦାନ କରିବି। ଅର୍ଥ ହେଉଛି ଏଇଭଳି ଭାବରେ, ତେଣୁ ଏଇଭଳି ଭାବରେ ଭାଗବତରେ ଅନେକ ସ୍ଥାନରେ ଏଇଭଳି ଭାବରେ ସରସ୍ୱତୀ ଦେବୀଙ୍କର କଥା ରହିଛି, ଆମେ ଗୋଟିଏ ଗୋଟିଏ କଥା କହିକି ଆମକୁ ବିଶ୍ରାମ ଦେବା। ତେଣୁ ବିଶେଷ ଭାବରେ ଆମେ ଦେଖିବା ଯେତେବେଳେ ଭଗବାନଙ୍କର ନାମକରଣ ହେଉଛି ମଧ୍ୟ ସେତେବେଳେ ଗର୍ଭାଚାର୍ଯ୍ୟ ଯେଉଁଭଳି ଭାବରେ ଭଗବାନଙ୍କ ନାମକରଣ କରିଥିଲେ, କିନ୍ତୁ ତଥାପି ସରସ୍ୱତୀ ଦେବୀଙ୍କର ସେଠି ଯେଉଁ ଶକ୍ତି ରହିଛି ତାଦ୍ୱାରା ବସୁଦେବ ଜାଣିପାରୁ ନାହିଁ ଭଗବାନ ବୋଲି ଏଭଳି ଭାବରେ ବ୍ୟବସ୍ଥା କଲେ ସେ ଭଗବାନ ବୋଲି କହୁଛନ୍ତି ଗର୍ଭାଚାର୍ଯ୍ୟ, କିନ୍ତୁ ନନ୍ଦ ମହାରାଜ ହେଉଛନ୍ତି ଇଏ ମୋର ପୁଅ ଆସନ ବନ୍ୟାସ୍ତ୍ରୀ ଗୁଣତନୁ ଗୁଣତନୁ ଶୁକ୍ର ପିତ ଇଲାନି କୃଷ୍ଣତାଙ୍କ କଥା ଈଶ୍ୱର ଭଗବାନ ପ୍ରତି ଯୁଗରେ ଆସନ୍ତି, ସତ୍ୟଯୁଗରେ ସେ ଶୁକ୍ରବର୍ଣ୍ଣରେ ଆସନ୍ତି, ତ୍ରେତାଯୁଗରେ ରକ୍ତବର୍ଣ୍ଣରେ ଆସନ୍ତି, ବର୍ତ୍ତମାନ କୃଷ୍ଣତାଙ୍କ କଥା ଦ୍ୱାପର ଯୁଗରେ ସେ କୃଷ୍ଣବର୍ଣ୍ଣରେ ଆସନ୍ତି, ଗୀତବର୍ଣ୍ଣରେ ଆସିବେ ସେ ଭବିଷ୍ୟତ କଥା ଏଠି କୁହାଯାଉଛି, କଳିଯୁଗରେ ଭଗବାନ ଗୌରଙ୍ଗ ମହାପ୍ରଭୁ ରୂପରେ ଆସିବେ, ଏସବୁ ଗୌରଙ୍ଗ ମହାପ୍ରଭୁ ଯେ ଭଗବାନ ତା ପ୍ରମାଣ ରହିଛି।
किंतु नंद महाराज जानते नहीं भगवान की सबरे मोर एक वो प्रति दिवरे आस्ती एक बार से बुझले तनो जते बड़े पहले प्रागयम वसुदेवस्य ये अतिथिरे केते वसुदेव पुत्र रूप रे आस्तिले तनो लोक माने ताकु वासुदेव बोली कहिबे किंतु नंद महाराज बुझि पाले नहीं के प्रकृतरे अतिथर माने एक भगवान सुपर तिनिमा से इतिला लेकिन भगवान नाम करने हो गया तिनिमा से पूर्व से वसुदेव का पुत्र है इतने लेकिन नंदमहाराज जान कर ले नहीं नंदमहाराज जान ले कि वे से इतने आगरु आग पूर्व दंगरे से इतने कारण थी वसुदेव का पुत्र वसुदेव नंदा दुई भाई बड़ी देवमेड़ा पर जो दुई पत्नी थी क्षत्रिय पत्नी का गर्भुरु आस्तीन वसुदेव एवं क्षत्रिय पत्नी का गर्भुरु आस्तीन सुरसेन एवं वैश्य पत्नी का गर्भुरु आस्तीन पर्जन्य पर्जन्य का पुत्र होते नंद महाराज एवं सुरसेन का पुत्र होते वसुदेव तेणु दुई भाई बड़े समान तेणु नंद महाराज आनंद भावुंट अतीत पूर्व जन्मे के वसुदेव पुत्र होते कि जानपारे ना कि जन्म से पुत्र ये पर्यटन मंदिर है नंद महाराज जान पारे नहीं प्रकृतर भगवान सुदेव महाराज के बहुत गभीर तत्व भगवान का तत्व सब बुझी हो ना ब्रह्मा आदि देवता मैंने कहते हम जान पार ना भगवान का जो तत्व सब रही ब्रह्मा निजे कहते हम जान पार ना से तत्व को हनुमान कौन बुझे तो जान लो इवि भावना जितने सब नामकरण करी अंतिम कहले नारायण सम गुणी तस्मानंदानुयम नारायण सम गुणी काले मधुर मंदिर नंद महाराज भावे ये कौन भगवान से दुर्गाचार्य कहते हैं ये तुम नंद तुम आत्मज तुम पुत्र ये भगवान तस्मा नंदात्मजय नारायण समुणे कि नारायण भले गुण आर आ गोटे अर्थ हम नारायण भाई गुण तापे प्रकृत भगवान जो कृष्ण ये हूँ असमर्थ तत्व सहित कहीं सामान ले पारे ना ऊर्ध कथा कौन कह रही चैतन्य बर्णना कर भगवान का यदि गुण वर्णना करणत गुण रही भगवान चौसठी कौष्टि कला कहुए ब्रह्मा पचास पर्यटन गुण से प्राप्त हो पारे ब्रह्मा पर्यतर आसवजी जे कि आँचटी गुण तक अधिकार रही शिवजी पंचावन गुण रही तापर आस विष्णु तत्व राम नृसिंह ब्राह्मण इत्यादि ये विष्णु तत्व रही आँचटी गुण अधिकार रही षाठी गुण रही समुदाय कृष्ण पर जो रही गुण ये चारोटी गुण में कृष्ण सहित कई सामान हो पारे ना भगवान को लीला माधुरी भगवान को रूप माधुरी भगवान को वेणु माधुरी भगवान को प्रेम माधुरी ये सहित कई सामान हो पारे ना तेणु नारायण सब गुणी अर्थ नारायण तक सहित किसी सामान किसी गुण प्राप्त हो पारे कृष्ण सहित किसी सामान हो पारे ना कि नंद महाराज भावे आम पुत्र नारायण के बड़े शक्तिशाली भावे तेणु आए गोटे कथा कह दर्शन स्वर्ग पचीस अध्याय पांच श्लोक भगवान बहुत लीला रही तेणु भगवान सात वर्ष रही अनेक लीला कले भगवान वृंदावन में एगार वर्ष काल भगवान लीला करेणु वृंदावन भगवान सात वर्ष रही गोकुल से आसिक रही वृंदावन रही तेणु वृंदावन जो भगवान गिरी गोवर्धन धारण करते सात वर्ष बाड़क ये चबीश दर्शन समय चबीश अध्याय सतैश अध्याय पर्यंत चारोटी अध्याय भगवान गोवर्धन लीला वर्णना कर तेणु भगवान जितने भगवान जहाँ चाहिए ताकि कर्तुम अकर्तुम स
सर्वदा कर्तव्य समर्थ सबकिछ करिपारे
तेणु जो गोप मैंने नंद महाराज पिता निजे इंद्र पूजा करगवान बंद करदे ये कथा कहले कर्म मीमांसा प्रदान कले जो कर्म मीमांसा को वैष्णव मैंने निंदा करती भगवान से कर्म मीमांसार आश्रय नहीं इंद्र जगह को बंद करदे इंद्र जगह को जो बंद कले इंद्र से दशम स्कंद पचीस अध्याय वर्णना कर कृष्ण को बहुत प्रकार अपमान सब कथा कह कि सरस्वती देवी से सही पारे ना तेणु से तार अलग अर्थ कर तेणु इंद्र कहे पाचाण बाड़ संस्कब्दम अज्ञान खंडित मायन कृष्ण मत उपासित गोपाल चतुर्ज्ञ पाचाण तार अर्थ साधारण कहे अन्न कहे पाचाण छोट पिला कहे पाचाण बाड़ीसन बाड़क भाई सी रही बाचाण कहे बहुत बड़ बड़ कथा कहती बाचाण बाचाण बाड़ीसन बाड़ीसन छोट पिला से रही सात वर्ष पिला बहुत गर्वतार रही अज्ञ कौन पाठ पढ़ी ना पंडित मान जो पंडित भी भाव कृष्ण मध्य उपासित गोपाल चक्र प्रिय मध्य लोक जन्म होती कृष्ण से मध्य पिला मध्य लोक मृत्युवरण कर सी तार आश्रय नहीं उपमाने मोर अप्रिय कले मैं पूजा को बंद करदे ये भाव बोध तक आसी जो बहुत ध्वंस हम से समय जो मेघ रही मेघ मान को सब समर्थन करवा जो आज्ञा दे वृंदावन ध्वंस कर दि कहले खाली सरस्वती अर्थ को प्रकाश करवा तेनाली सरस्वती अर्थ करे इंद्र जो कथा को भारती कृष्ण कहते कृष्ण जगह कहते बाचाण बाचाण कहे जे बहुत बड़ बड़ कथा कह बाचाण बड़ी कहते पागल बड़ी कथा कहते भाव बाचाण कि तार अर्थ हूँ शास्त्री जोनी से जहाँ कहे शास्त्र कथा ही कहे बाचाण शास्त्र जोनी बाड़ीसम छोट पिला पिला पिलाटा से शुणिले तार सरस्वती अर्थ कर बाड़ीसम एवं कि शिशुवान निरभिमान छोट शिशु जो भाव तार अभिमान था से भाव ये कौन से अभिमान ना अभिमान सुनिताए नगर पेड़ाए सब जाऊँ जाए नगर कीर्तन करूँ अभिमान सुनिताए सब भगवान नाम पूजा करके आस
हरे कृष्णा 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 हरे 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 राम हरे राम 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 हरे
हरे ये जो हमें भगवान को नाम प्रचार करते प्रचार संस्था इसमें संस्था प्रचार संस्था ये जो हमें शक्ति भगवान शक्ति प्रदान कर हमारा आज्ञा गुरु है तार ये देश भगवान शक्ति प्रदान कर तेनालीर भगवान जो शक्ति प्रदान करमर परंपरा से शक्ति आम प्राप्त होचे आज श्रीमद चैतन्य महाराज कृपा आज आम कथ कह सुजोग पाइल फल किसी कथ प्रचार कर तेणु ये जो कहगला अभिमान कौन से अभिमान ना भगवान से तेणु शिशुवान निरभिमान छोट शिशु पिलार तार गर्व अभिमान से नए से भगवान कौन से अभिमान ना शिशुवान शिशु भाई स्तब्धम स्तब्धम मनीषम स्तब्ध स्तब्ध कहले बहुत गर्वी बहुत गर्व रही स्तब्ध तार अर्थ होती विश्वनाथ चकुर ठाकुर सरस्वती देवी अर्थ को प्रकाश करे कौन ना वंजसा भवा अनम्रम भगवान कहीं ना जहाँ से वंदना करेंगे आम समस्त वंदना करते हम श्री गुरु श्री कमल श्री गुरु विष्णुमास्त श्री रूप शरण रघुनाथ श्रीम सा ଆଉ ଏଇ ପ୍ରଣାମଟି କରିଛନ୍ତି ଭଗବାନଙ୍କୁ କାହିଁକି ନା ଆଚାର୍ଯ୍ୟମାନେ ଟୀକା କୁହନ୍ତି ଭଗବାନଙ୍କର ଯେତେ ଗୁଣଗାନ କରନ୍ତି ତ ସେ ସର୍ବ ନାହିଁ, ଯେତେ ଗୁଣଗାନ କରନ୍ତି ସେ ସର୍ବ ନାହିଁ। ତେଣୁ ସୁତଗୋସ୍ୱାମୀ ଭାବୁଛନ୍ତି ପ୍ରକୃତରେ ମୁଁ ଭଗବାନଙ୍କୁ କିଛି ଗୁଣଗାନ କରିପାରିଲି ନାହିଁ, ତେଣୁ ଏହି ଶ୍ଳୋକଟି କରିଛନ୍ତି। ଯାହା ଭୁବନେଶ୍ୱରଙ୍କ ଭାଷାରେ ବିଶ୍ୱନାଥ ଠାକୁର କହୁଛନ୍ତି, ବହୁତ ସୁନ୍ଦର ଶ୍ଳୋକଟି ଭଗବାନଙ୍କ କୃପାରୁ ଏ ଶ୍ଳୋକରେ ଆସିଗଲେ। ତେଣୁ ସେଠି କୁହାଯାଉଛି ବିଶ୍ୱନାଥ ଠାକୁର କହୁଛନ୍ତି, ଜେନେଇବ ସମୁଦ୍ର ମନ୍ଥିତ ତେନେଇବ ଭଗବତା ମହିର ରୂପେଣ ଅସୁରାଣ ବଞ୍ଚେଇଥିବା ସମୁଦ୍ର ମନ୍ଥମ ଅମୃତ ସୁଭାଷ୍ୟ ଦେବେଭ୍ୟ ଯଥା ଗତମ ତଥୈବ ବେଦ ସମୁଦ୍ର ମନ୍ଥମ ଭକ୍ତ୍ୟାମୃତ ଇଦମ ଶ୍ରୀ ଭାଗବତ ରୂପେଣ ଭକ୍ତା ଅସୁରାଣ ବଞ୍ଚେଇଥିବା ଉଷ୍ମାଭ୍ୟମ ଦଦା ଇତି ଭକ୍ତା ପ୍ରତି ଆଶୀର୍ବାଦ। ଏହି ଶ୍ଳୋକରେ ଭକ୍ତମାନ ପ୍ରତି ଆଶୀର୍ବାଦ ପ୍ରଦାନ କରିଛନ୍ତି। ଯେଭଳି ଭାବରେ ଅଷ୍ଟମ ସ୍କନ୍ଧ ପନ୍ଦର ଅଧ୍ୟାୟ ପଞ୍ଚମ ଅଧ୍ୟାୟରୁ ସମୁଦ୍ର ମନ୍ଥନ କ୍ରିୟାଟି ବର୍ଣ୍ଣନା କରାଯାଇଥିଲା, ଭଗବାନ କ'ଣ ଯେଉଁ ରହିଛନ୍ତି ଷଷ୍ଠମାନଙ୍କ ସାଙ୍ଗରେ ସମୁଦ୍ର ମନ୍ଥନ କ୍ରିୟାଟି ହେଇଥିଲା। ଅଷ୍ଟମ ସ୍କନ୍ଧ ପାଞ୍ଚରୁ ବାର ଆଉ ଆଠଟି ଅଧ୍ୟାୟ ବର୍ଣ୍ଣନା କରିଛି ସମୁଦ୍ର ମନ୍ଥନ କ୍ରିୟା। ସେ ସମୁଦ୍ର ମନ୍ଥନରୁ ଯେଭଳି ଭାବରେ ଅମୃତ ବାହାରିଥିଲେ ଭଗବାନ ଧନ୍ୱନ୍ତ ରୂପରେ ସେ ଅମୃତ କଳସ ପାଣିରେ ଆସିଥିଲେ, ଏବଂ ଭଗବାନ ମହିନୀ ରୂପରେ ଅନେକ ଭଗବାନଙ୍କର ଅବତାର ସେହି ସମୟରେ ଆସିଯାଇଛନ୍ତି ସେହି ଲୀଳାରେ ସମୁଦ୍ର ମନ୍ଥନ ଲୀଳାରେ। ତେଣୁ ଭଗବାନ ଗୋଟେ ନାରୀ ରୂପରେ ଆସିଲେ ମହିନୀ ରୂପରେ, ମହିନୀ ରୂପରେ ଆସି ଅସୁରମାନ ଅସୁରମାନ ନେଇଯାଇଥିଲେ, ସେ ଅମୃତକୁ ନେଇଯାଇଥିଲେ, ଧନ୍ୱନ୍ତରୀଟାକୁ ନେଇକି ପଳାଇ ଯାଇଥିଲେ। କିନ୍ତୁ ଆମର ଫଳରେ ଅଧିକାର ନାହିଁ, ମା ଫଳେଶୁ ପଦାର୍ଥନ କର୍ମରେ ବାହାର ଅଛି, ମା ଫଳେଶୁ ପଦାର୍ଥନ ଆମର ଫଳରେ ଅଧିକାର ନାହିଁ, କର୍ମର ଅଧିକାର ଅଛି। ସେମାନେ ଅମୃତ ନେଇଗଲେ କିନ୍ତୁ ପିଇପାରିଲେ ନାହିଁ, ଉପଭୋଗ କରିପାରିଲେ ନାହିଁ ସେ ଅମୃତକୁ, ଭଗବାନ ଆସି ମହିନ ରୂପରେ ତାଙ୍କୁ ନେଇଗଲେ। ତେଣୁ ଭଗବାନ ମହିନ ରୂପରେ ନେଇକରି କ'ଣ କଲେ ନା ଅସୁରମାନ ବଞ୍ଚେଇଥିବା ଦୁଇ ଧାଡ଼ିରେ ବସେଇଦେଲେ, ଅସୁରମାନ ଗୋଟେ ଧାଡ଼ିରେ ଦେବତାମାନେ ଗୋଟେ ଧାଡ଼ିରେ ବସେଇଦେଲେ, ଭଗବାନ ଏଭଳି ଉପଭୋଗ କରିଦେଲେ ଅସୁରମାନ ଭାବୁଛନ୍ତି ଆମେ ପାଇବୁ ଅମୃତ ପାଇବୁ ଅମୃତ ପାଇବୁ, କିନ୍ତୁ ସେମାନେ ପାଇପାରିଲେ ନାହିଁ, ଦେବତାମାନଙ୍କୁ ଦିଆହେଇଗଲା ସବୁ ଅମୃତ। ତେଣୁ ଅସୁରମାନ ବଞ୍ଚେଇଥିବା ସମୁଦ୍ର ମଧ୍ୟ ଅମୃତ ସ୍ୱଭକ୍ତି ଦିଅ ଦେବୀ ଦିଅ ନିଜର ଭକ୍ତ ଦେବତାମାନଙ୍କୁ ସେ ପ୍ରଦାନ କଲେ ଯଥା ତଥମ ଯେଉଁଭଳି ଭାବରେ ଦେଇଥିଲେ ତଥୈବ ବେଦ ସମୁଦ୍ର ମଧ୍ୟ ନତନ ସେହିଭଳି ଭାବରେ ବେଦ ରୂପକ ସମୁଦ୍ର ରହିଛି, ଅନେକ ଶାସ୍ତ୍ର ରହିଛନ୍ତି, ଅନେକ ଲକ୍ଷ ଲକ୍ଷ ଶୁକ ରହିଛନ୍ତି, ଏ ସମୁଦ୍ରକୁ ମନ୍ଥନ କରିଛନ୍ତି। ମଥିଲେ ନା ସୁକ ଖାଇଲେ ନା ପରିଚିତ ଚାରି ବେଦ ଭଗବାନ କଥା ପ୍ରତି ନୋତ୍ପାଦ ଯଦି ରଖି ଭଗବାନଙ୍କ କଥା ପ୍ରତି ଆମର ଆଗ୍ରହ ଆସିଲା ନାହିଁ, ତାହେଲେ ସୁତ ଗୋସ୍ୱାମୀ ଭାଗବତଙ୍କ ଆରମ୍ଭରେ ପ୍ରଥମ ତୃତୀୟ ଅଧ୍ୟାୟରେ ସେପଟେ କହିଛନ୍ତି, ଯଦି ଆସିଲା ନାହିଁ ତାହେଲେ ବୁଝିବା କ'ଣ ହେବ ନା ଶ୍ରମ, ସେ କେବଳ ଶ୍ରମ ଖାଲି ସେତିକି କହିଲେ ଏବ ଏତେ ଆପଣ ଭାବିବେ ନା ଆଉ କିଛି ଅଛନ୍ତି ନା ଏବ ଆଉ କିଛି ନାହିଁ ଶ୍ରମ ଛଡ଼ା ଆଉ କିଛି ନାହିଁ ଏବ ତ ଆପଣ କଥା ଭାବିବେ ନା ଆଉ କିଛି ବିଷୟ ନା ହି ନିଶ୍ଚିନ୍ତ ଭାବରେ ଆଉ କିଛି ଶ୍ରମ ଛଡ଼ା ଆଉ କିଛି ନାହିଁ ତେଣୁ ତଥାପି ଯଦି ଆମେ ଭାବିବେ ନା ଆଉ କିଛି ଅଛି ନା ନା କେବଳ ଶ୍ରମ ଏବ ହି କେବଳ ତେଣୁ ଏଇଥିରୁ ଆମେ ବୁଝିବା ଭାଗବତ ଶ୍ରବଣ ଭାଗବତ ଶ୍ରବଣଟା କେତେ ଗୁରୁତ୍ୱପୂର୍ଣ୍ଣ ତେଣୁ ଏ କଥା ଆମର ଶ୍ରୀ ଚୈତନ୍ୟଚନ୍ଦ୍ର ମହାରାଜ ଏ କଥା ବିଶେଷ ଭାବରେ ମୁଁ ଭାବୁଛି ବା ପୃଥିବୀରେ ଯେତେ ସେଣ୍ଟର ଅଛି ଏଠି ଯେଉଁଭଳି ଭାବରେ ଭାଗବତ କଥା ହୁଏ ଆଉ କୌଣସି ସ୍ଥାନରେ ଏଭଳି କଥା ହୁଏ ନାହିଁ। ସକାଳେ 8ଟାରେ ଆପଣମାନେ ପାଇବେ ବ୍ରେକଫାଷ୍ଟ ପାଇବେ, ତାପରେ ଟିକେ ରେଷ୍ଟ ନେବେ, ତାପରେ କଥା ଶୁଣିବେ, ମନସାମାନଙ୍କର କଥା ଆରମ୍ଭ ହେବ 12ଟା ପର୍ଯ୍ୟନ୍ତ ଚାଲିବ, ପରେ ମଧ୍ୟ ଡେରି ହେବ, ଜଳ କିଛି ଅସୁବିଧା ନାହିଁ। ଯେତେ ସମୟ ଆପଣ କଥା କହିପାରିବେ ଯେଉଁମାନେ ଭାଗବତ ପ୍ରେମୀ ଯେଉଁମାନେ ଭାଗବତ କଥା କହିବାକୁ ଚାହୁଁଛନ୍ତି ସେମାନେ ଏହି ସେଣ୍ଟରରେ ଆଶ୍ରୟ ନେବେ, ଭାଗବତ କଥା କହିବେ, ମହାରାଜ ସୁନ୍ଦର କଥା ତେଣୁ ସେମିତି ଶ୍ରୀ ଗୌରବନ୍ଦେଶ ମହାରାଜ ଏ ଭାଗବତ କଥା ସେ ବହୁତ ଚାଲୁଥିଲେ, ଘଣ୍ଟା ଘଣ୍ଟା କହୁଥିଲେ। ତେଣୁ ସେହି ପରମ୍ପରାରେ ଆମର ମହାରାଜ ମହାରାଜ ମଧ୍ୟ ସେହିଭଳି ଭାବରେ ବ୍ୟବସ୍ଥା କରିଛନ୍ତି, ଏଠି ଆପଣ କଥା କହିପାରିବେ। ତେଣୁ ଆମର ବଡ଼ଦର ମହାରାଜଙ୍କ କଥା କହିବେ, ଆମେ ତାଙ୍କ ସମୟ କିଛି ନେଇଗଲେ ଆମର କିଛି ଯୋଗ୍ୟତା ନାହିଁ, ତଥାପି ମହାରାଜଙ୍କ ପରୁ ଆମେ କିଛି କଥା କହିପାରିଲେ। ତେଣୁ ଯୁଷ୍ମାଭ୍ୟାମ ଦଦାତୁ, ଏଇ ଭାଗବତ ରୂପକ ଅମୃତକୁ ଆପଣଙ୍କୁ ପ୍ରଦାନ କରନ୍ତୁ, ଯୁଷ୍ମାଭ୍ୟାମ ଦଦାତୁ ଅବଦାନ ଇତି ଭକ୍ତାଙ୍କ ପ୍ରତି ଆଶୀର୍ବାଦ, ଏଇ ଭକ୍ତମାନଙ୍କ ପ୍ରତି ଆଶୀର୍ବାଦ ପ୍ରଦାନ କରିଛନ୍ତି, ସୁଖ ଗୋସ୍ୱାମୀ ପ୍ରଦାନ କରିଛନ୍ତି। ତେଣୁ ଆଜି ଆମେ ପ୍ରଭୁ ଗୋପନାଥଙ୍କୁ କହିଲେ ଯେ ସିଦ୍ଧି ରହିଛି, କୃପା ସିଦ୍ଧି, ସାଧନ ସିଦ୍ଧ, ନିତ୍ୟ ସିଦ୍ଧ ଏବଂ କୃପା ସିଦ୍ଧ, ଆମେ ନିତ୍ୟବଦ୍ଧ ଜୀବ, ଆମର ସାଧନ କୌଣସି ଯୋଗ୍ୟତା ନାହିଁ, ତେଣୁ ସେ କୃପାକୁ ପ୍ରାର୍ଥନା କରି ଗୁରୁ ପରମ୍ପରାରେ ସେ କୃପା ଆସୁଛି, ଯେଉଁ ଭାଗବତ ଷଷ୍ଠ ସ୍କନ୍ଧରେ ଏସବୁ ମଧ୍ୟ କୁହାଯାଇଛି, ନାରାୟଣ ସବୁଠାରେ ରହିଛନ୍ତି, ସଦୃଶ୍ୟ ହେଲେ ଲୋକେ ପନ୍ଥା କ୍ଷମ ଅକୃତ ଭୟ, ଆମେ ଯେଉଁ ପନ୍ଥାରେ ଅଛେ ଇଏ ହେଉଛି କୌଣସି ଭୟ ନାହିଁ, ପନ୍ଥା ଏଭଳି ପନ୍ଥାରେ ଆମେ ରହିଛୁ, ଅକୃତ ଭୟ କୌଣସି ଭୟ ନାହିଁ, ସଦୃଶ୍ୟ ହେଲେ ଲୋକେ ଏଇଟାକୁ ବୁଝିପାରେ ନାହିଁ। କୈଠିକ ମହାରାଜଙ୍କର ମଧ୍ୟ ଭ୍ରମ ହେଲା, କୈଠିକ ମହାରାଜ ମଧ୍ୟ ସନ୍ଦେହ କରୁଥିଲେ, ତେଣୁ ଏସବୁ କହିଲେ ସୁଖଦେବ ଗୋସ୍ୱାମୀ ତାଙ୍କୁ, ସଦୃଶ୍ୟ ହେଲେ ଲୋକେ ପନ୍ଥା କ୍ଷମ ଅକୃତ ଭୟ ଛଡ଼ା ଆମେ ଯେଉଁ ପନ୍ଥାରେ ରହିଛେ ଆ ଛଡ଼ା ଆଉ କୌଣସି ପନ୍ଥା ନାହିଁ ଯେଉଁଟା ଅକୃତ ଭୟ ଆମେ ଭୟ ଶୂନ୍ୟ କରିପାରିବ। କ'ଣ ସେ କଥା ନା ପନ୍ଥା କ୍ଷମ ଅକୃତ ଭୟ ସୁଶୀଳା ସାଧବ ଯତ୍ର ନାରାୟଣ ପରାୟଣ, ଏ ପଥାରେ ଏ ଯେଉଁ ଆମେ ପଥରେ ବର୍ତ୍ତମାନ ଯାଉଛେ ଏ ପଥରେ ସବୁ ସୁଶୀଳ ବ୍ୟକ୍ତିମାନେ ଅଛନ୍ତି, ସାଧୁ ବ୍ୟକ୍ତିମାନେ ଅଛନ୍ତି, ନାରାୟଣ ପରାୟଣ ଭଗବାନ ଭକ୍ତମାନେ ଅଛନ୍ତି, ଏମାନେ ଆମକୁ ଗାଇଡ଼ କରିବେ। ଆମର ଚାଲିବାର ଶକ୍ତି ନାହିଁ, ଆମେ ସବୁବେଳେ ଦୁର୍ଗମେ ପ୍ରତିମାନ୍ଦସ୍ୟ ସ୍କଳତ୍ ପଦେ ସ୍କଳତ୍ ପାଦ ଗତିଙ୍କୁ ଆମ ପ୍ରତି ମୁହୂର୍ତ୍ତରେ ଆମେ ସ୍କଳତା ହେଇଯାଉଛି ଆମର ଦୁର୍ଗମ ପଥ, କିନ୍ତୁ ସ୍ୱକୃପା ଦୃଷ୍ଟି ଦାରାୟଣ ସନ୍ତ ସନ୍ତୁ ଅବଲମ୍ବନ, ତାଙ୍କ କୃପା ପ୍ରଦାନ କରି ସେ ଆମକୁ ଅବଲମ୍ବନ କରି ଆମେ ନେଇଯିବେ ଭଗବତଧାମକୁ ଆମେ ଯିବା, ଭଗବତଧାମର ଆମେ ଯାତ୍ରୀ, ଭଗବତଧାମ ବୌଦ୍ଧିକ ଜଗତରେ ଆମେ ଭଗବତଧାମକୁ ଯିବା। ଏ ଆରମ୍ଭ ହେଉଛି ଏଇଠୁ, ଏଇଠୁ ଏଇଠି ହେଉଛି କ'ଣ ଏୟାରପୋର୍ଟରେ ଯେଉଁ କ'ଣ କ'ଣ ରହିଛି ଏଇଠି ଆମେ ଯିବା ପଡ଼ିବା ଭଗବତଧାମକୁ। ତେଣୁ ଏଇ ଗୁରୁଦେବ କୃପାରୁ ପରମ୍ପରାରେ ଆମେ କେମିତି ଯିବା ଭଗବତଧାମକୁ ସେସବୁ ବ୍ୟବସ୍ଥା କରିଛନ୍ତି, ତେଣୁ ତାଙ୍କ କୃପାକୁ ବାଧ୍ୟ କରି ଆମ କଥା ବିଶ୍ରାମ ଦେବା, ଆମର ଯଦି କିଛି ତ୍ରୁଟି ଥାଏ କ୍ଷମା ପ୍ରଦାନ କରିବେ। ଜୟ ଶ୍ରୀଭାଗବତଂ କୀ, ଜୟ ଶ୍ରୀ ଗୋପାଳ କୀ, ଜୟ ଶ୍ରୀ ଗୁରୁଦେବ କୀ, ସ୍ୱାମୀ କୀ ଗୋନ୍ଦେ। Yeah.